ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ବିହାରର ପ୍ରଥମ ପର୍ଯ୍ୟାୟରେ ଚାରୋଟି ଲୋକସଭା ଆସନ ନିର୍ବାଚନ ପାଇଁ 110 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ବନ୍ଦୀ ଜୀବନ ବିତାଉଥିବା ରାଜନେତା ମୁକ୍ତାର ଅନ୍ସାରୀଙ୍କର ଗତକାଲି ରାତିରେ ହୃଦ୍ଘାତରେ ପରଲୋକ ହୋଇଛି. ବେଙ୍ଗାଲୁରୁର ରାମେଶ୍ୱରମ୍ କାଫେ ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି. ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହମ୍ମୁଦ ଆବ୍ବାସ୍ ନୂତନ ନିର୍ବାଚିତ ସରକାରକୁ ଅନୁମୋଦନ ପ୍ରଦାନ କରିଛନ୍ତି ଏବଂ ଆଇପିଏଲ୍ କ୍ରିକେଟ୍ ପ୍ରତିଯୋଗିତାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆଜି ବେଙ୍ଗାଲୁରୁଠାରେ ମ୍ୟାଚ୍ ଖେଳାଯିବ. ବିହାରର ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଗତକାଲି ଶେଷ ହୋଇଛି. ଚାରୋଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ମୋଟ 110 ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ନବାଦା ଏବଂ ଗୟା ସଂସଦୀୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇଛି. ଔରଙ୍ଗାବାଦ ପାଇଁ 25 ଜଣ ଏବଂ ଜାମୁଇ ଲୋକସଭା ଆସନ ପାଇଁ 21 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ଏହି ପର୍ଯ୍ୟାୟରେ ଗୟା, ଔରଙ୍ଗାବାଦ, ନବାଦା ଏବଂ ଜାମୁଇ ଲୋକସଭା ଆସନରେ ମତଦାନ ହେବ. ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ. ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଏପ୍ରିଲ୍ 2 ତାରିଖ ରହିଛି। ମତଦାନ ଏପ୍ରିଲ୍ 19 ତାରିଖରେ ଅନୁଷ୍ଠିତ ହେବ। ଆମ ସମ୍ଭାଦଦାତା ଜଣାଇଛନ୍ତି, ପ୍ରଥମ ପର୍ଯ୍ୟାୟରେ ବିଜେପି 2 ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଲୋକ ଜନଶକ୍ତି ପାର୍ଟି ରାମବିଳାସ ଏବଂ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ଗୋଟିଏ ଲେଖାଏଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମହାମେଣ୍ଟର ଆର୍ଜେଡି ସମସ୍ତ 4 ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କିଶନଗଞ୍ଜ, କଟିହାର, ପୁରୁଣିଆ, ଭାଗଲପୁର ଏବଂ ବାଙ୍କା ଲୋକସଭା ଆସନରେ ମତଦାନ ହେବ। ଏପ୍ରିଲ୍ 4 ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବାବେଳେ ତା' ପରଦିନ ସେଗୁଡ଼ିକୁ ଯାଞ୍ଚ କରାଯିବ। ଏପ୍ରିଲ୍ 26 ତାରିଖରେ ମତଦାନ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ପ୍ରଥମ ଦିନରେ ଜେଡିୟୁ ପ୍ରାର୍ଥୀ ସନ୍ତୋଷ କୁମାର କୁଶୁଭା ପୁର୍ଣ୍ଣିଆରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆସାମର ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ 36 ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ ରହିଛି। ନାମାଙ୍କନ ପତ୍ର ଦାଖଲ କରିଥିବା 38 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 2 ଜଣଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଛି। ଏହି ପର୍ଯ୍ୟାୟରେ 5 ଲୋକସଭା ଆସନ ପାଇଁ ମତଦାନ କରାଯିବ। ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ସାଂସଦ ତୋପନ କୁମାର ଗୋଗୋଇ ଏବଂ ବିଧାୟକ ରଣଜିତ ଦତ୍ତ ନିର୍ବାଚନ ଲଢୁଛନ୍ତି। ସେହିଭଳି କଂଗ୍ରେସ ପକ୍ଷରୁ ସାଂସଦ ଗୌରବ ଗୋଗୋଇ ଏବଂ ପୂର୍ବତନ ବିଧାୟକ ରୋଜଲିନା ତିର୍କି ମଧ୍ୟ ନିର୍ବାଚନ ରଣାଙ୍ଗନରେ ଅଛନ୍ତି। ଆସୋମ ଜାତୀୟ ପରିଷଦର ଅଧ୍ୟକ୍ଷ ଲୁରିନ୍ ଜ୍ୟୋତି ଗୋଗୋଇ ଦିବ୍ରୁଗଡ଼ ଆସନରୁ ନିର୍ବାଚନ ଲଢୁଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗତକାଲିଠାରୁ ନାମାଙ୍କନ ପତ୍ର ଦାଖଲ ହୋଇଛି। ଏହି ପର୍ଯ୍ୟାୟରେ ସିଞ୍ଚର ଏବଂ ନାଗାଓଁକୁ ମିଶାଇ 5 ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ମହାରାଷ୍ଟ୍ର ନିର୍ବାଚନ ଅଧିକାରୀ ଏସ୍ ଚୋକଲିଙ୍ଗମ୍ କହିଛନ୍ତି, ମହାରାଷ୍ଟ୍ରରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା 181 ଜଣଙ୍କ ମଧ୍ୟରୁ 110 ଜଣଙ୍କର ପ୍ରାର୍ଥୀପତ୍ର କାଏମ ରହିଛି। ଏହି ପର୍ଯ୍ୟାୟରେ 5 ଲୋକସଭା ଆସନ ପାଇଁ ମତଗ୍ରହଣ କରାଯିବ। ସେ କହିଛନ୍ତି, ନାଗପୁର ଆସନ ପାଇଁ 53 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 26 ଜଣଙ୍କର ପ୍ରାର୍ଥୀପତ୍ର କାଏମ ରହିଥିବାବେଳେ ଭଣ୍ଡାରା ଗୋନ୍ଦିଆ ଆସନ ପାଇଁ 22 ଜଣ, ଗଡ଼ଚିରୋଲି ଚିମୁର ଆସନ ପାଇଁ 12 ଜଣ, ଚନ୍ଦ୍ରପୁର ଆସନ ପାଇଁ 15 ଜଣ ଏବଂ ରାମଟେକ୍ ଲୋକସଭା ଆସନ ପାଇଁ 35 ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ ରହିଛି। ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଆସନ୍ତା 19 ତାରିଖ ଦିନ ଏହି ଆସନଗୁଡ଼ିକ ଲାଗି ମତଦାନ ଅନୁଷ୍ଠିତ ହେବ। ଜାମ୍ମୁ କାଶ୍ମୀର 4 ଉଧମପୁର ସଂସଦୀୟ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଡକ୍ଟର ରାକେଶ ମିନହାସ ଆଗାମୀ 18 ସଂସଦୀୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ଯାଞ୍ଚ କରିଥିଲେ। ଜାମ୍ମୁ ପ୍ରତିନିଧିଙ୍କ କହିବା ଅନୁଯାୟୀ ବହୁଜନ ସମାଜ ପାର୍ଟିର ଅମିତ କୁମାର, ଜାମ୍ମୁ କାଶ୍ମୀର ନ୍ୟାସନାଲ୍ ପାନ୍ଥର୍ସ ପାର୍ଟିର ବଲବନ୍ତ ସିଂ, ଭାରତୀୟ ଜନତା ପାର୍ଟିର ଡକ୍ଟର ଜିତେନ୍ଦ୍ର ସିଂ, ଭାରତୀୟ ଜାତୀୟ କଂଗ୍ରେସର ଚୌଧୁରୀ ଲାଲ ସିଂ, ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟିର ଗୁଲାମ ମହମ୍ମଦ ସରୌରି, ଏକାମ୍ର ସନାତନ ଭାରତ ଦଳର ମନୋଜ କୁମାର, ଡକ୍ଟର ପଙ୍କଜ ଶର୍ମାଙ୍କ ସମେତ 12 ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ଯାଞ୍ଚ ହୋଇଛି। ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜେଶ ମନଚନ୍ଦା, ସଚିନ ଗୁପ୍ତା, ସ୍ୱର୍ଣ୍ଣବୀର ସିଂ ଜରାଳ, ମହମ୍ମଦ ଅର୍ଲି ଗୁର୍ଜର ଏବଂ ମେହରାଜ ଦିନ ନିର୍ବାଚନ ଲଢୁଛନ୍ତି। 4 ଉଧମପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ଏବଂ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଯାଞ୍ଚ କରାଯାଇଥିଲା। ପ୍ରାର୍ଥୀମାନେ ଆସନ୍ତାକାଲି ଅପରାହ୍ନ 3 ପୂର୍ବରୁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ଆସନ୍ତା ଏପ୍ରିଲ୍ 19 ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ। ବର୍ତ୍ତମାନ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁକ୍ତାର ଅନ୍ସାରୀଙ୍କର ଗତକାଲି ରାତିରେ ଉତ୍ତରପ୍ରଦେଶର ବାନ୍ଦା ମେଡିକାଲ୍ କଲେଜ ହସ୍କିଟାଲ୍ରେ ହୃଦ୍ଘାତରେ ପରଲୋକ ହୋଇଛି। ଗତକାଲି ସକାଳେ ତାଙ୍କୁ ରଖାଯାଇଥିବା ଜିଲ୍ଲା କାରାଗାରରେ ଅଚେତ ହୋଇପଡ଼ିବାରୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉତ୍ତରପ୍ରଦେଶ ଡିଜିପି ପ୍ରଶାନ୍ତ କୁମାର କହିଛନ୍ତି ଅନ୍ସାରୀଙ୍କ ମୃତ୍ୟୁ ପରେ ସମଗ୍ର ୟୁପିରେ ସିଆର୍ପିସି ଧାରା 144 ଅଧୀନରେ ନିଷେଧାଦେଶ ଜାରି କରାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୟୁପିର ଗାଜିପୁର, ମଉ, ବାରାଣସୀ ଏବଂ ପୂର୍ବ ୟୁପି ଅଞ୍ଚଳର ଅନ୍ୟାନ୍ୟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗତ ସପ୍ତାହରେ ମୁକ୍ତାରଙ୍କ ଓକିଲ ଉପଯୁକ୍ତ ଡାକ୍ତରୀ ପରୀକ୍ଷା ପାଇଁ ବାରବାଙ୍କୀର ଏକ ଅଦାଲତରେ ଆବେଦନ କରିଥିଲେ ଏବଂ ସେଥିରେ ବନ୍ଦୀ ଥିବା ବାନ୍ଦା ଜେଲ୍ କର୍ମଚାରୀ ତାଙ୍କୁ ସ୍ଲୋ ପଏଜନିଂ ଦେଉଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। ପୂର୍ବ ୟୁପିର ମଉରୁ 5 ଥର ବିଧାୟକ ହୋଇଥିବା ଅନ୍ସାରୀ ଜମିଜମା ବ୍ୟବସାୟରେ ସମ୍ପୃକ୍ତ ଥିଲେ ଏବଂ ୟୁପି ତଥା ଅନ୍ୟାନ୍ୟ ସ୍ଥାନରେ 60 ଅଧିକ ଅପରାଧିକ ମାମଲା ତାଙ୍କ ବିରୁଦ୍ଧରେ ରହିଥିଲା। 2005 ସେ ହାଜତରେ ଥିଲେ। ବହୁଜନ ସମାଜ ପାର୍ଟି ବିଏସ୍ପି ପ୍ରାର୍ଥୀ ଭାବେ ସେ 2 ଥର ନିର୍ବାଚନ ଲଢ଼ିଥିଲେ। ବେଙ୍ଗାଲୁରୁର ରାମେଶ୍ୱରମ୍ କାଫେ ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ମୁଖ୍ୟ ଅଭିଯୁକ୍ତକୁ ଗତକାଲି ଗିରଫ କରିଛି। କର୍ଣ୍ଣାଟକ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ଖାନତଲାସୀ କରାଯାଇ ଏହି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ଏନ୍ଆଇଏ କହିଛି। ଏନ୍ଆଇଏ କହିଛି ଏହି ବିସ୍ଫୋରଣ ଘଟଣାରେ ସମସ୍ତ ପ୍ରକାର ତଥ୍ୟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଏହି ମୁଖ୍ୟ ଅଭିଯୁକ୍ତ ପ୍ରଦାନ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଚଳିତ ମାସ ପ୍ରାରମ୍ଭରେ ଏହି କାଫେରେ ହୋଇଥିବା ବିସ୍ଫୋରଣରେ ଏକାଧିକ ଲୋକ ଆହତ ହୋଇଥିଲେ। ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହମ୍ମୁଦ ଆବାସ ଗତକାଲି ନୂତନ ସରକାର ଗଠନକୁ ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମହମ୍ମଦ ମୁସ୍ତାଫାଙ୍କ ନେତୃତ୍ୱରେ 23 ମନ୍ତ୍ରୀଙ୍କୁ ନେଇ ଏହି ନବନିର୍ବାଚିତ ସରକାର ଗଠିତ ହୋଇଛି। ପ୍ରଧାନମନ୍ତ୍ରୀ ମୁସ୍ତାଫା ବୈଦେଶିକ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିବେ। ସରକାରୀ ଗଣମାଧ୍ୟମ ୱାଫା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୁସ୍ତାଫା ସରକାରଙ୍କ କାର୍ଯ୍ୟକ୍ରମ ଏବଂ ପ୍ରସ୍ତାବିତ ଗଠନ ତାଲିକା ରାଷ୍ଟ୍ରପତିଙ୍କ ନିକଟରେ ଉପସ୍ଥାପନ କରିଥିଲେ। ସେହି ଅନୁଯାୟୀ ରାଷ୍ଟ୍ରପତି ଦେଶର 19ତମ ସରକାରଙ୍କୁ ଅନୁମୋଦନ କରିଛନ୍ତି। ନୂଆ କ୍ୟାବିନେଟ୍ରେ ରାଜ୍ୟ ରିଲିଫ୍ ମନ୍ତ୍ରୀ ଭାବେ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୁସ୍ତାଫା ରାଷ୍ଟ୍ରପତି ଆବାସଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା କ୍ୟାବିନେଟ୍ ବିବୃତ୍ତି ଅନୁଯାୟୀ ଗାଜାରେ ତୁରନ୍ତ ଅସ୍ତ୍ରବିରତି ଏବଂ ସେଠାରୁ ସମ୍ପୂର୍ଣ୍ଣ ଭାବେ ଇସ୍ରାଏଲୀ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ସରକାରଙ୍କର ପ୍ରଥମ ପ୍ରାଥମିକତା ହେବ। ଏଥିସହ ମାନବୀୟ ସହାୟତାକୁ ବୃଦ୍ଧି କରିବା ଏବଂ ଏହା ଯେପରି ସବୁ ଅଞ୍ଚଳରେ ପହଞ୍ଚପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବା ସରକାରଙ୍କର ପ୍ରାଥମିକତା ରହିବ। ସେ କହିଛନ୍ତି ପଶ୍ଚିମତଟ ଏବଂ ଗାଜାଷ୍ଟ୍ରିପ୍ରେ ଥିବା ଅନୁଷ୍ଠାନଗୁଡ଼ିକର ପୁନରୁଦ୍ଧାର ଦିଗରେ ସରକାର ଗୁରୁତର ସହ କାର୍ଯ୍ୟ କରିବେ। ଏହି ନୂତନ ନିର୍ବାଚିତ ସରକାର ଆସନ୍ତା ରବିବାର ଦିନ ସାମ୍ବିଧାନିକ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଜାମ୍ମୁ କାଶ୍ମୀରରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ଜାମ୍ମୁ ଡିଭିଜନର କାଠୁଆ ଜିଲ୍ଲାରେ କାର୍ଯ୍ୟରତ ଏକାଧିକ ଏନ୍ଫୋର୍ସମେଣ୍ଟ ଟିମ୍ ମୋଟ 29,51,630 ମୂଲ୍ୟର ନିଶାଦ୍ରବ୍ୟ ଏବଂ ନଗଦ ଟଙ୍କା ଜବତ କରିଛନ୍ତି। ଆକାଶବାଣୀ ଜାମ୍ମୁ ସମ୍ଭାଦଦାତା କହିଛନ୍ତି କାଠୁଆର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା 4 ଉଦ୍ଧମପୁର ସଂସଦୀୟ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର କହିଛନ୍ତି ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ସେ ନାଗରିକଙ୍କୁ ଅନୁରୋଧ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ର ଗତକାଲି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 12 ପରାସ୍ତ କରିଛି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭର ରାଜସ୍ଥାନ 185 ରନ୍ ସଂଗ୍ରହ କରିଥିଲା। ରାଜସ୍ଥାନ ତରଫରୁ ରିୟାନ୍ ପରାଗ ସର୍ବାଧିକ 45 ବଲ୍ରୁ 84 ରନ୍ ସଂଗ୍ରହ କରିଥିଲେ। 186 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 5 ୱିକେଟ୍ ବିନିମୟରେ 173 ରନ୍ କରିବାକୁ ସକ୍ଷମ ହୋଇଥିଲା। ରିୟାନ୍ ପରାଗ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଆଜି ବେଙ୍ଗାଲୁରୁଠାରେ ସନ୍ଧ୍ୟା 7:30 ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ବିହାରର ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନ ନିର୍ବାଚନ ପାଇଁ 110 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବନ୍ଦୀ ଜୀବନ ବିତାଉଥିବା ରାଜନେତା ମୁକ୍ତାର ଅନ୍ସାରୀଙ୍କର ଗତକାଲି ରାତିରେ ହୃଦ୍ଘାତରେ ପରଲୋକ ହୋଇଛି। ବେଙ୍ଗାଲୁରୁର ରାମେଶ୍ୱରମ୍ କାଫେ ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ମୁଖ୍ୟ ଅଭିଯୁକ୍ତକୁ ଗତକାଲି ଗିରଫ କରିଛି। ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହମ୍ମୁଦ ଆବାସ ନୂତନ ନିର୍ବାଚିତ ସରକାରଙ୍କୁ ଅନୁମୋଦନ ପ୍ରଦାନ କରିଛନ୍ତି ଏବଂ ଆଇପିଏଲ୍ କ୍ରିକେଟ୍ ପ୍ରତିଯୋଗିତାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆଜି ବେଙ୍ଗାଲୁରୁଠାରେ ମ୍ୟାଚ୍ ଖେଳାଯିବ। ସମ୍ବାଦ ଏଇଠି ଶେଷ ହେଲା।